ପାଚିଙ୍କ ଲାଗି ରହିଲେ ଶ୍ୱାସକ୍ରିୟା କରିବାରେ ଯନ୍ତ୍ରଣା ହେଲେ ଡାକ୍ତରୀ ଚିକିତ୍ସା ନେବା ଅତି ଯତ୍ନରେ ନ ରହିବା ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧିବା ବାରମ୍ବାର ହାତ ଧୋଇବା ଦୁଇ ଥର ଦିନରେ ନିସେବା ଫନେବାରେ ଜାଣିଥା ରହିବନି କରୋନା କି ହରକତ କଲା ସେଇ ଦେଶ ଚାଇନା ବିଷ ଦୋହଲାଇ ଦେଲା ଛାଡ଼ି କରୋନା ଭାଇ ଭୟ କରୋନା କେହି ଭୟ କରୋନା ଭାଇ ଭୟ କରୋନା କେହି ଭୟ କରୋନା କି ହରକତ କଲା ସେଇ ଦେଶ ଚାଇନା